ନମସ୍କାର, ମୁଁ ଦେବସ୍ମିତା ସ୍ୱାଇଁ, ଡ୍ୟାନ୍ସ ୱୁମେନ୍। ମୁଁ ଆଶା କରୁଛି ମୋର ଏହି ଡେଙ୍ଗୁ ସଚେତନା ଗୀତଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ସମସ୍ତେ ସଚେତନ ରୁହନ୍ତୁ ଏବଂ ସଜାଗ ରୁହନ୍ତୁ। ଧନ୍ୟବାଦ।